ଆପଣ ମାନେ ମୁଁ ସମସ୍ତେ ଆମେ ଗୋଟିଏ ଡଙ୍ଗାରେ ବସିଛି, ସେ ଡଙ୍ଗା ନା ହଉଛି ପଞ୍ଚସଖା ଡଙ୍ଗା, ଭଲ ଗୋସ୍ୱାମୀ ପାଲ ବାନ୍ଧି ଚାଲିଛନ୍ତି। ଏଠି ନାଚ ନୃତ୍ୟ ମଲଜ ଅଜ୍ଞ ଏମିତି କିଛି ହଳିବେ, ଦିଜ୍ଞ ପର୍ବିତା ମହାପୁରୁ ହେଉଛନ୍ତି ଦିଜ୍ଞ ତର୍କ ବାଦ ଅହଂ ଏ ସ୍ଥାନରେ ବିନା ଚାଲିଯାଏ। କାହିଁକି ଦେବସଭା ହରିହାତ କେତେ କାହାକୁ ଆଦର କରାଯାଏ, ଭୋଗ ମାଗି ଖାଇବ, ଧର୍ମ ଅର୍ଥ କାମ ମୁଖ୍ୟ ଏ ଚାରୋଟି ଦେହ ହିଂସା ତର୍କ କଲେ ସପ୍ତପୁରୁଷ ତଳକୁ ଚାଲିଯାଏ। ତେଣୁ ଦେବତା ମାନେ କହିଛନ୍ତି ଧର୍ମ 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 ଆମେ ସମସ୍ତେ ଦଳରେ ମିଳିଛେ ଛେଡ଼ା ଘଡ଼ି ତାଙ୍କ ପାଖରେ ଟାଇମ ବିତେଇବା, କୁମାରୀ ମାନଙ୍କ ପାଇଁ ବର୍ଷରେ ଘରେ ଯାହାର ଯାହାର ଶିକ୍ଷା ମାଗେ। କାହିଁକି ନା ମୋର ତ କେହି ବନ୍ଧୁବର୍ଗ ନାହାନ୍ତି, ମୋ ବନ୍ଧୁ ଜଗବନ୍ଧୁଙ୍କ ବନ୍ଧୁ ସେମାନେ ଆସିଲେ ତାଙ୍କ ପାଇଁ ପାଣି କଣା ଅନ୍ନପ୍ରସାଦ ଯାହା ସବୁଟା ଘରେ ସମସ୍ତେ ପାଇଲେ, ଜଣେ ନ ପାଇଲେ ମୁଁ ସେଦିନ ଉପାସ ରହିଯାଏ ଆଉ ମୋ ଦେହ ବ୍ୟସ୍ତ ହୋଇଯାଏ। ତେଣୁ ବରଷକ ପାଇଁ ଥରେ ଏ ବର୍ଷ ବେଳେ ସମସ୍ତେ ଜେଜେବାପ ଯିବାରେ କହିଛନ୍ତି ଲେଖିଛନ୍ତି ମୁଁ ତ ଜାଣିନି ଆବିର୍ଭାବ ହୁଅନ୍ତି, ଇଏ ସତ୍ୟ ବୃହତରେ କାମନା କରିବ କାମନା ଫଳପ୍ରଦ ହେବ। ଆଜି ପାଇଁ ବିଷୟ ନଥିଲେ ମଧ୍ୟ ତଳେ ବସିଯିବ, ସଫା କରିଲେ ସଫା ହେଇଯିବ, କିନ୍ତୁ ତୁମର ଯେଉଁ ଆଳିଆ ବଜା ଭେଲ ଥାଇ ସେ ପଳିଯାଏ ଗରିବ ଆସଲ ନାହିଁ, ଆଙ୍ଗ ବଜାରରେ ବାସଲ ନାହିଁ। ଆଗେ ଆଙ୍ଗ ବଜାରରେ ହାତ ହାତ ଖାଉଥିଲେ, ପଛରେ ସରକାରରେ ଖାଲି ଖାଇଦେଇ ଭେଲ ପଡ଼ୁଥିଲେ, ଇଏ ସ୍ତ୍ରୀ ଯୁଗ ସ୍ତ୍ରୀ ଯୁଗ ଉପାୟ କ'ଣ। ତେଣୁ ଭଗବାନ ଏବେ ଚାଲାଖିଲି ତାହାରି ମୁହଁ କାହା ଭଳିଆ ନାହିଁ, ବଢ଼ିଆ ଲୋକ ଅଛି। କାହିଁକି ସବୁ ଭୁଲ ହେଲେ ମିଳିବ, ମଣିଷ ଭୁଲ ହେଲେ ମିଳିବ ନାହିଁ। ମନୁଷ୍ୟ ଦେହ ଜୀବଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ, ସବୁ ମଣିଷ ସାକ୍ଷୀ ଡାକ୍ତର ପୋଲିସ ଇତ୍ୟାଦି ସେ ମନୁଷ୍ୟ ଭିତରୁ ରଜା ଜମିଦାର ସବୁ ବସାଏ। କାହିଁ ବସାଏ ନା ଯିଏ ଯେତିକି ବହିବ ସେତିକି ବହ। ଆଜି ପାଇଁ ଗୋଟା ଦଣ୍ଡ ପଡ଼ିଛି ଭାଗ ତମର ପାଇଁ, ଇଏ କାହା ପାଇଁ ହେଇଛି ମୋ ପାଇଁ ମୋର କ'ଣ ହବ ସବୁ ଯୁଗ କରି ଆମେ କରି ଚଳି କରିବା ନାହିଁ, ଚଳି କଲେ ସତ ଧର୍ମ ନାଶ ହେଇଯାଏ। ସଂଘ ବାବୁରେ କହିଲେ କହିବା ଆମେ କହୁଛି ଦଳ ଦାଣ୍ଡରେ ରଥ ଟଣା କଲେ ଯିଏ ଯାହା ଉପରେ ଚଢ଼ି ଯାଇଛି ଗୋଡ଼କୁ ଗୋଡ଼ ପାଇଛି ଗୋଡ଼ ଦାଣ୍ଡରେ କେହି ଜିତୁ ହନ୍ତି, ସେ ଗୋଟେ କଥା ମନେ ରଖ ଗୋଡ଼ ଦାଣ୍ଡରେ କେହି ବିଷ୍ଣୁ ହୁଅନ୍ତି କାହିଁକି ସେତେବେଳେ ଦେବ ନିଶ୍ରିତ ଅଙ୍ଗ ରଜୁଧନୀ ସମସ୍ତେ ଚାଲୁଛ ଏ ମନୁଷ୍ୟ ଦେହ ବିପଜ୍ଞାନ ଯେତିକି ସନ୍ତୁଷ୍ଟ ଭଗବାନ ହଜାରେ ବହି ପଢ଼ିଲେ କିଛି ନାହିଁ, ଯଦି ସାତ ଜଣ ଏକାଠି ହେଇଗଲେ ସତ୍ସଙ୍ଗ ହେଇଯାଏ। କିନ୍ତୁ ଆଜି ପାଇଁ ତୁମର ମାନଙ୍କ ଦୟା କୃପା କରୁଣା ସାହାଯ୍ୟ ନାହିଁ, ସେ ଦିନ ହେଲା ଭିକାରୀ ଏଇଠି ଅଛି ଭାବୁଛି ଏଇ ଚାରି ପାଞ୍ଚ ଦିନ ଭିତରେ ଦେହଟା କରିବାକୁ ଟିକେ ଛାଡ଼ୁନାହାନ୍ତି ଲଘୁ ସୁଧା ଛୋଟ ପକାଇ ଯଦିବା ବିଷୟରେ ମୁଁ କରିଛି ଓଡ଼ିଆରେ କହିଲେ ମରିବା ପାଇଁ ମୁଁ ବଢ଼ାଇବି କ୍ଷେତ୍ର ଅଛି କାହିଁକି ଆଉ କ'ଣ ଅଧିକ ମୁଁ ଦେଖିବି ଯାହାକୁ ଋଷିମୁନିମାନେ ପାଇଁ ଦେଲେ ତପସ୍ୟାରେ ମରିବ ଭିକାରୀ ହେଇଛି ସେ କଥା ଆଉ କ'ଣ ରହିଲେ ହେବ ଇଏ ଗଙ୍ଗା ତମର ମନ୍ଦିର ତମର ଖାତରେ କହି ଯାଇଛନ୍ତି ଏବେ ସିନା ଅଛୁ ବୋଲି ଲାଗି ଆଣି କରିଦେଲୁ ତୁ ଗଲା ପରେ କ'ଣ ହେବ କ'ଣ ହେବ ଗରଣୀୟ ଅଭାବଣୀୟ ଗୋଟିଏ ଗୋଟିଏ ରୂପ ପରିବାର ଦେଲେ ଦରଶକ ଗପଳ ଲାଗି ପିଠା ମଣ୍ଡା ପିଠା କେବେ ଖାଇବି ତାକୁ ଟିକେ ଦେବି ଏଣୁ ଦୀକ୍ଷା ମୋର ମୂଳ ହେଲା ଅଧିକ କିସ ପ୍ରୟୋଜନ ଦୀକ୍ଷା ମାଗିବି ବର୍ଗରେ ବୁଲି ବୁଲି କହିବି ବୋଲି କରେ ବୋଲି ଦୀକ୍ଷା ମହାପାତ ଦୁନିଆ ଗାଡ଼ି ତନ୍ତ୍ର ମନ୍ତ୍ର ମୋ ନା ବହୁତ କଥା କିନ୍ତୁ ମୁଁ ତାକୁ ମନା କରିଦେଲି ମୁଁ ନା କିଛି କହିବନି ତମେ ମୋ ତ ଜାଣିନ ମୁଁ କ'ଣ କରିବି ସବୁଦିନ ମୋ ପ୍ରଭୁ ଖୋଲି କହିଲି ମୋ ପ୍ରଭୁ ଇଏ ଯାହା ମାଗିବ ତାକୁ ମିଳିଯିବ କିନ୍ତୁ ମାଗିଲା ଭଳିଆ ଲାଗିଲା ହବ ସତ ଭଳିଆ ତମେ ହେଲେ ଠିକ ଯଦି ସପତିଆ ବିକ୍ରି ହେଉନି କି କଣ୍ଢେଇ ବିକ୍ରି ହେଉନି ଯାହାକି ତା ନା ଗାଢେଇ ଦଣ୍ଡା ଭାଇ ସିଏ ଫଟୋ ଗୁଡ଼ା ଉଠଉଛ କ'ଣ କରିବ ଖେଳିଲା ପରେ କ'ଣ ଲାଗିବ କ'ଣ ତାରେ କିନ୍ତୁ ମିଳିଯିବ ପାଣି ମିଳିଯିବ ପୁଣି ଖାଇକି ଭାଙ୍ଗିଯିବ କ'ଣ ଲାଗିବ
ଜନ୍ମଗ୍ରହଣ କରିଛି ସେଇ ସମୟରେ ମହାପୁରୁଷଙ୍କର ଜନ୍ମଦିନ ମଧ୍ୟ ବକୁଳ ଅମାସ୍ୟକୁ ସେ କହିଲେ ଯେ ସେଇ ସମୟରେ ମୋର ଭକ୍ତମାନେ ଆସିବ ଅନ୍ନଦାନ ହେବ ବକୁଳ ଆଜି ଗୁପ୍ତରେ ବକୁଳ ଅମାସ୍ୟରେ ସେ ମଧ୍ୟ ତାଙ୍କର ମୌସମ ବଳୟ ଆନନ୍ଦ ଗୁପ୍ତ ବୈକୁଣ୍ଠ ବିହାରୀ ମଧ୍ୟ ଆଜି ଏହି ଦିନରେ ପୃଥିବୀକି ଭକ୍ତମାନଙ୍କୁ କରୁଣା କୃପା ଆଶୀର୍ବାଦ ଦାନ କରନ୍ତି ତେଣୁ ମଳୟ ପୃଥିବୀ ଆଜି ପ୍ରଥମ ମଳୟ ଜଗତନାଥ ଜଗନ୍ନାଥ ମଳୟ ଅଧିକାରୀ ଲକ୍ଷ୍ମୀ ଆଜି ମୁଣ୍ଡା ବକୁଳ ମୁଣ୍ଡା କରି ଠାକୁରଙ୍କୁ ଆଜି ଭୋଗ ଲଗେଇବେ। ଏଇଟା ହେଉଛି ତାଙ୍କର ପରମ୍ପରା। ଆମେ ସେଇ ପରମ୍ପରା ଧୀରେ ମହାପୁରୁଷ କଥା ଅନୁଯାଏ ସେଠି ଯେଉଁ କର୍ମ କରାଯାଏ ଯେତେ ବାବୁ ସେ ମହାପୁରୁଷ ଏହା କହନ୍ତି ମନଞ୍ଜନ କାମ କିଛି ଆମେ କରିପାରିବୁ ନାହିଁ। ସିଏ କୁହନ୍ତି ମହାପୁରୁଷ ମାନେ କହନ୍ତି ଅଶ୍ୱାଙ୍ଗରେ ଫିରନ୍ତି ବର୍ତ୍ତମାନ ଏଇ ସମୟରେ ଏ ଯୁଗରେ ମୋର ରାମଦାସ ଯେଉଁଠି ଜନ୍ମଗ୍ରହଣ ହେଇଥିବ ସେଠି କେତେ ପଟ ଥିବ ଅଳ୍ପ ଅସ୍ୱସ୍ଥ ଗଛ ଥିବ ପିଆଳି ଗଛ ଥିବ ସୁଭଦ୍ରା ଠାରୁ ମୋ ଭଉଣୀ ଥିବ ସେଇ ସ୍ଥାନରେ ସିଏ ଆସି ରହିଥିବ କହିଲେ ବହୁତ ରାମ ବାହାରିବେ ବହୁତ ଅଚ୍ୟୁତ ବାହାରିବେ ବିନା ପରିଚୟରେ ଆମେମାନେ କିଛି କରିବୁ ନାହିଁ। ତେଣୁ ମହାପୁରୁଷ ତାଙ୍କ ପୁସ୍ତକରେ ମୁଖବନ୍ଧରେ ଏକ ଦେଖୁଛନ୍ତି ଯଦି ପଚାର ବିଷୟ କାକଟପୁର ଅବସର ବିଷୟ କଥା ସେଥିରେ ପଚାରିବେ କିଛି ଯଦି ବିଷୟ କହିବାର କିଛି ନାହିଁ। ଆଉ ସମୟ ଆସିଲେ ଏହାର ପରିପ୍ରକାଶ 2011-08-09 ଏହା ଭିତରେ ଏ କ୍ଷେତ୍ରର ପରିଚୟ ହେବ ସମସ୍ତେ ସମସ୍ତଙ୍କୁ ପରିଚୟ ଭାବିବେ। କିନ୍ତୁ ଏବେ ତାଙ୍କ କଥା ଯେତିକି ତାଠୁ କମ୍ କହିବ ଆମେ ବେଶୀ କହିପାରିବୁନି ସେଠି ଭୁଲ ମିଠା କହିପାରିବୁ। ଆଉ ବୈକୁଣ୍ଠର ମହାପୁରୁଷ ଲେଖିଛନ୍ତି ବୈକୁଣ୍ଠର ଚତୁର୍ଥାଂଶରେ ଏକ ଅଂଶରେ ଏକ ଅଂଶ ଗୋଟାଏ ଦିନ ଗୋକୁଳ ମାସ ଦିନ ମୋର ଭକ୍ତମାନେ ଯୋଗାଯୋଗୀମାନେ ସବୁ ଦେଶରେ କେଉଁଠି କେମିତି ଆସି ଦର୍ଶନ କରିବାକୁ ଆସିବେ ଲେଖା ହେଇଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ଦ୍ୱିତୀୟ ପଦ୍ମବନ ହିମାଳୟର ଗୋଟାଏ ଅଂଶ ପଦ୍ମବନ ବୋଲି ଲେଖା ହେଇଛି। ସେ ଯାହା କହିବ ମୁଁ ସେତିକି କହିବି ସେ କିଛି କହିପାରିବି
ନିରାକାର
ଜଗତ୍ବାରଜନ ପୁଷ୍ପଭୂଷଣ ସ୍ମୃତ ପୁଷ୍ପ ବିରାଜ ତେଣୁ ଆମର ଏ ପୃଥିବୀକି ଆମେ ସ୍ୱର୍ଗ ବୋଲିକି ଚିନ୍ତା କରୁଛୁ ଆମେ ସ୍ୱର୍ଗ ଦେଖିଲୁ ତେଣୁ ପୃଥିବୀ ରୂପର ସ୍ୱର୍ଗର ଅଧିକାରୀ ହେଉଛନ୍ତି ଶ୍ରୀ ମଲ୍ଲଲକ୍ଷ୍ମୀ ତାଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଋତୁର ପ୍ରଥମ ପୁଷ୍ପ ନବବର୍ଷ ଯୁଗର ପ୍ରଥମ ପୁଷ୍ପ ଯିଏକି ଶ୍ରୀ ଶୁଷପୁଷ୍ପ